ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30ରେ। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସୁନ ରାତି ନିରବନି ସୁନ ରାତି, ମନେ ପଡ଼ି ତୁମ ସ୍ମୃତି, ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ, ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ। ନିରବନି ସୁନ ରାତି, ମନେ ପଡ଼େ ତୁମ ସ୍ମୃତି, ଜିତି ଶୋଭା ହସେ ଚୁନା ଚୁନା ତାରା, ଆକାଶ ଜିତି ଶୋଭା ହସେ ଚୁନା ଚୁନା ତାରା, ସମୀର ଦେହେ ବହେ ଶ୍ରୀହରଣ ମଧୁ ଝରା, ସମୀର ଦେହେ ବହେ ଶ୍ରୀହରଣ ମଧୁ ଝରା, ମଧୁବାଲା ଝାଉ ବନ, ମଧୁବାଲା ଝାଉ ବନ, ଗାଏ ତୁମରି ଶ୍ରବ ଗୀତି, ନିରବନି ସୁନ ରାତି, ମନେ ପଡ଼େ ତୁମ ସ୍ମୃତି।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆପଣମାନେ ଭଲ ଅଛନ୍ତି ତ? ମୁଁ ଏହି ଆଧ୍ୟାତ୍ମିକ ନୈତିକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶା କରେ ଯେ ଆପଣମାନଙ୍କୁ ଏହି କାହାଣୀ ସବୁ ପସନ୍ଦ ଲାଗୁଥିବ। ତାହେଲେ ଚାଲନ୍ତୁ, ଆପଣ ପ୍ରସ୍ତୁତ ତ କାହାଣୀ ଶୁଣିବା ପାଇଁ? ଚାଲନ୍ତୁ ଆଜି ଆମେ ଶୁଣିବା ଗୋଟିଏ ଭଲ ଆଉ ସୌନ୍ଦର୍ଯ୍ୟ କାହାଣୀ। ପିଲାମାନେ ମନ ଦେଇ ଶୁଣନ୍ତୁ, ଆଜିର କାହାଣୀ ହେଉଛି ଜଙ୍ଗଲର ଆଦର୍ଶ ବିଦ୍ୟାଳୟ। ଏକତା ବନ ରାଇଜରେ ମହାରାଜ ସିଂହଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଗଲା। ସଭାର ବିଷୟବସ୍ତୁ ହେଲା ବଣ ରାଇଜରେ ଏକ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ। ଦୁଇ ଗୋଡ଼ରେ ଠିଆ ହୋଇ ଭୋଲୁକ ମହାମନ୍ତ୍ରୀ କହିଲେ, ସବୁ ରାଇଜରେ ଗୋଟିଏ ଗୋଟିଏ ବିଦ୍ୟାଳୟ ସ୍ଥାପନ ହୋଇଗଲାଣି, କେବଳ ଆମ ରାଇଜରେ ଏକ ବିଦ୍ୟାଳୟ ସ୍ଥାପନ କରିବାକୁ ବାକି ଅଛି। ତେଣୁ ଛାମୁ ଏ ବିଷୟରେ କିଛି ନିଷ୍ପତ୍ତି ଗ୍ରହଣ କଲେ। ଆମେ ଓ ଆମ୍ଭ ରାଜ୍ୟରେ ଜୀବଜନ୍ତୁମାନେ ସ୍ୱାକ୍ଷର ହୋଇପାରିବେ, ହୁକେ ହୁକେ କରି ବିଲୁଆ କହିଲା। ହଁ ମହାରାଜା, ମହାମନ୍ତ୍ରୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଠିକ୍। ଆମ ରାଜ୍ୟରେ ମଧ୍ୟ ଏକ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ଉଚିତ। ବିଲୁଆ କଥାରେ ଉପସ୍ଥିତ ଥିବା ସମସ୍ତ ପଶୁପକ୍ଷୀ ସମର୍ଥନ ଜଣାଇଲେ। ମହାରାଜ ସିଂହ ମଧ୍ୟ ବିଲୁଆ କଥାରେ ସହମତ ହୋଇ ରାୟ ଜଣାଇଲେ ଯେ ବଣ ରାଇଜରେ ଏକ ବିଦ୍ୟାଳୟ ସ୍ଥାପନ କରିବେ। ତାପରେ ବିଦ୍ୟାଳୟ ସ୍ଥାପନ ସକାଶେ କିଏ କେଉଁ କାମ କରିବ ତାର ଏକ ତାଲିକା ପ୍ରସ୍ତୁତ କରାଗଲା। ତା ପରଦିନ ସମସ୍ତ କାର୍ଯ୍ୟ ଆରମ୍ଭ କରିବେ କହି ମହାରାଜ ସଭା କାର୍ଯ୍ୟ ସମାପନ କଲେ। ତା ପରଦିନ ସିନ୍ଦୁରା ପାଟିବା ଆଗରୁ ସମସ୍ତ ପଶୁପକ୍ଷୀ ନିଜ କାମରେ ଲାଗିଗଲେ। ହାତୀମାନେ ଯାଇ ବାଉଁଶ ବଣରୁ ନିଜ ମୁଣ୍ଡରେ ଭାଙ୍ଗି ଲମ୍ବା ଲମ୍ବା ବାଉଁଶ ନେଇ ଆସିଲେ। ଜଙ୍ଗଲର ଏକ ସମତଳ ଜାଗାରେ ଘର ତିଆରି କରିବା ସକାଶେ ସମସ୍ତେ ମିଳିତ ହେଲେ। ବିଲୁଆ ଓ ଠେକୁଆମାନେ ଗାତ ଖୋଳିଲେ, ଭାଲୁ ଓ ଗଧିଆମାନେ ବାଉଁଶ ନେଇ ଗାତରେ ପୋତିଲେ, ମୂଷାମାନେ ନିଜ ମୁନିଆ ଦାନ୍ତରେ ଲଇ କାଟି ଆଣିଲେ, ବାଉଁଶକୁ ଲଇରେ ବାନ୍ଧି ପାତିମାଙ୍କଡ଼ମାନେ ଏକ ସୁନ୍ଦର ଘର ତିଆରି କଲେ। ହେଲେ ଘର କିପରି ଛପର କରିବେ, ଜଙ୍ଗଲରେ ତ ଛଣ ନାହିଁ। ହାତୀ ଓ ଗଧିଆମାନେ ଯାଇ ଗହିରା ପାଟରୁ କାଶ ଥଣ୍ଡି ଫୁଲର ଗଛ ଗୁଡ଼ିକ କାଟି ଆଣିଲେ। ପାତିମାଙ୍କଡ଼ମାନେ ସେହି ଛଣକୁ ନେଇ ସୁନ୍ଦର ଭାବେ ଘର ଉପର କଲେ, ଛପର କଲେ। କୋକିସିଆଲି ଓ ଭାଲି ଆକାଇ ସମସ୍ତେ ମିଳିତ ହୋଇ ଘର ଲିପା ପୋଛା କରି ସମତଳ କଲେ। କାଠ ଗୁମ୍ଫା ଚଢ଼େଇମାନେ କାଠକୁ ଗୁମ୍ଫି ଗୁମ୍ଫି ଏକ ସୁନ୍ଦର କଳା ପଟା ତିଆରି କଲେ। ମୟୂର ଭଲ ଚିତ୍ର କରି ଜାଣେ, ତେଣୁ ମୟୂରମାନେ ଆସି ସେମାନଙ୍କର ମୁନିଆ ଥଣ୍ଟରେ ସୁନ୍ଦର ସୁନ୍ଦର ଚିତ୍ରମାନ ଆଙ୍କିଲେ। କଳଜ ପାତିମାନେ ଏକ କାଠ ପଠା ଉପରେ ସୁନ୍ଦର ଭାବେ ଲେଖିଲେ, ବଣ ରାଇଜର ଆଦର୍ଶ ବିଦ୍ୟାଳୟ, ଏବଂ ସେହି ପଟାକୁ ନେଇ ବିଦ୍ୟାଳୟ ସମ୍ମାନରେ ଝୁଲାଇ ଦେଲେ। ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଲା ବିଦ୍ୟାଳୟ ଗୃହ। ଏହି ଖବର ଯାଇ ପହଞ୍ଚିଲା ରାଜା ଦରବାରରେ। ରାଜା ବହୁତ ଖୁସି ହେଲେ। ତା ପରଦିନ ବିଦ୍ୟାଳୟ ଉଦ୍ଘାଟନ ଉତ୍ସବ ପାଳନ କରାଗଲା। ଜଙ୍ଗଲ ସାରା ଭୋଜି ଭାତରେ ଭାସିଲା। ସବୁ ପଶୁପକ୍ଷୀମାନେ ନିଜ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇଲେ। ବିଦ୍ୟାଳୟରେ ଜାତି ଜାତି ମଧ୍ୟରେ ଭେଦଭାଦ କିଛି ନଥିଲା। ବାଘ ସିଂହ ଭାଲୁ ବାରହା ଗଧିଆ ବିଲୁଆ ଠେକୁଆ ହରିଣ ବାଲିଆ ଖାଇ ଛାଲିଆ ପତିରି ଓ ଅନ୍ୟାନ୍ୟ ପଶୁମାନେ ନିଜ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇଲେ। ପକ୍ଷୀମାନଙ୍କ ମଧ୍ୟରେ ଶୁଆ ସାରି ହଳଦୀ ବସନ୍ତ କୋପତ ଘରଟିଆ କଜଳ ପାତି ବତକ କୁକୁଡ଼ା ବନୁଆ କୁକୁଡ଼ା ବନିଚ ଦେଇ ବାଇଚ ଦେଇ ଡାହୁକ ବଗ ଆଦି ଯେତେ ଜାତିର ଚଢ଼େଇ ନିଜ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇଲେ। ପଶୁପକ୍ଷୀମାନେ ପାଠ ପଢ଼ି ଖୁବ୍ କମ୍ ସମୟରେ ସମସ୍ତେ ସ୍ୱାକ୍ଷର ହୋଇଗଲେ। ଫଳରେ ବାର୍ଷିକ ଉତ୍ସବରେ ମହାରାଜା ସିଂହ ଶିକ୍ଷକ ଏବଂ କୃତି ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କଲେ। ଆଦର୍ଶ ବିଦ୍ୟାଳୟ ବଣ ରାଇଜରେ ଆହୁରି ହସି ଉଠିଲା। ତାହେଲେ ପିଲାମାନେ, ଏହି କାହାଣୀରେ ଆମେ କ'ଣ ଶିଖିଲୁ? ତୁମେ ସମସ୍ତେ ସ୍କୁଲକୁ ଯାଉଛ। ସ୍କୁଲ ହେଉଛି ଏକ ଆଦର୍ଶ, ଯେଉଁଠାରେ ଆମେ ଆଦର୍ଶ ଶିଖିପାରିବା, ନିଜେ ଶିଖି ଭବିଷ୍ୟତରେ ମଣିଷ ହେବା। ସେଥିଯୋଗୁଁ ପିଲାମାନେ, ଯେବେ ତୁମର ବାପା ମା ସ୍କୁଲକୁ ପଠାନ୍ତି, ସେତେବେଳେ ଯିବା ପାଇଁ କେବେ ମନା କର ନାହିଁ। ଧନ୍ୟବାଦ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଆବଶ୍ୟକତା। ନମସ୍କାର ପ୍ରିୟ ଶ୍ରୋତା। ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ସ୍ୱମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ସ୍ୱମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ପରମ ପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ, ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ଆନନ୍ଦ, ମଙ୍ଗଳମୟ ଜୀବନ ଆପଣଙ୍କୁ ସେ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା, ତାହାଙ୍କ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜରୁରୀ ଆବଶ୍ୟକତା। ପ୍ରିୟ ଶ୍ରୋତା, ଯଦି ଆପଣ ମାଥିଓ 2:8 ପଢ଼ିବେ, ଯୀଶୁ କହିଲେ ଏହିପରି, ଯୀଶୁ ହେଉଛନ୍ତି ପରମେଶ୍ୱର, ମଣିଷମାନଙ୍କ ଠାରୁ ଅଧିକ ଜାଣନ୍ତି, ଯାହା ସେମାନେ ନିଜକୁ ମଧ୍ୟ ସେହି ପରିମାଣରେ ଜାଣନ୍ତି ନାହିଁ। ଅନେକ କାହାଣୀ ଅଛି, ତାଙ୍କ ସୁସମାଚାର ଯେବେ ଯୀଶୁ ଜାଣନ୍ତି, ତାହା ଲୋକମାନେ ଜାଣନ୍ତି ନାହିଁ। ସେହି ମୁହୂର୍ତ୍ତେ ଯେବେ ସେ ମିଶିଲେ ସେମାନଙ୍କ ସହିତ, କିନ୍ତୁ ଏହି କାହାଣୀଗୁଡ଼ିକର ଇତିହାସ ମଧ୍ୟ ତାହାଙ୍କର ଜଣା ପଡ଼େ। ପ୍ରିୟ ଶ୍ରୋତା, ପଢ଼ନ୍ତୁ ଗୀତ ସଂହିତା 139:1-13। ଏଠାରେ ଈଶ୍ୱରଙ୍କ ବାକ୍ୟ କ'ଣ କହେ? ଆମ୍ଭେ ଗତକାଲି ଶିକ୍ଷା କରିଥିଲୁ, ଯୀଶୁଖ୍ରୀଷ୍ଟ ଲୋକମାନଙ୍କର ଆବଶ୍ୟକତା ଜାଣିପାରୁଥିଲେ। ସେ ମଧ୍ୟ ଆବଶ୍ୟକତାକାରୀମାନଙ୍କ ପାଖକୁ ପ୍ରଚାର କାର୍ଯ୍ୟ କରୁଥିଲେ। ଏହା ମଧ୍ୟ ସତ୍ୟ, ସେ ଜାଣିବାକୁ ପାଉଥିଲେ ଯେଉଁ ଯନ୍ତ୍ରଣା ତାଙ୍କ ହୃଦୟରେ ଥିଲା। ଏହି ଘଟଣା ଆମେ ଦେଖିବାକୁ ପାଉ ପକ୍ଷଘାତ କାହାଣୀରୁ। ଏହା ସ୍ୱଚ୍ଛ ହୋଇଯାଇଥିଲା, ତାର ଶାରୀରିକ ସୁସ୍ଥତା ଜରୁରୀ ଆବଶ୍ୟକତା ଥିଲା। ପ୍ରିୟସତା, କିନ୍ତୁ ସେଠାରେ ଆନ୍ତରିକ ସୁସ୍ଥତାର ଆବଶ୍ୟକତା ଥିଲା, ତାର ଆନ୍ତରିକ ଦୁଃଖ ସ୍ୱତେ। କାହିଁକି ଯୀଶୁ କହିଲେ ଖଟିଆ ଘେନି ଯାଅ, ବସ୍ତ୍ର ତୁମର ପାପ ସବୁ କ୍ଷମା କରାଯାଇଅଛି? ପ୍ରିୟସତା, ଯଦି ଆପଣମାନେ ମାଥ୍ୟୁ ଆଉ ମାର୍କ 2:1-12 ପର୍ଯ୍ୟନ୍ତ ପଢ଼ିବେ, ଏଠାରେ ଲୋକଟିର ହୃଦୟକୁ ସ୍ପର୍ଶ କଲା ଗଭୀର ଭାବେ। ଏହା କ'ଣ? କେଉଁ କାରଣରୁ ଜରୁରୀ ଆବଶ୍ୟକତା ପ୍ରଚାର କାର୍ଯ୍ୟରେ ବାଧା ଆଣିଥାଏ, ଯାହାକୁ ପ୍ରଚାର କରିବାକୁ ଚାହୁଁଥାଉ। ଯୀଶୁଖ୍ରୀଷ୍ଟ ଜାଣିଥିଲେ ପ୍ରଚାର କାର୍ଯ୍ୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଶାରୀରିକ ପ୍ରସ୍ତୁତ। ପକ୍ଷାଘାତୀ ପାପର ଭାରରୁ ମୁକ୍ତ ହେବାକୁ ଇଚ୍ଛା କରୁଥିଲେ। ଶାରୀରିକ ସୁସ୍ଥତା ବଦଳରେ ଯଦି ପକ୍ଷାଘାତୀ ଯୀଶୁଙ୍କ ଦେଖିପାରିଥାନ୍ତା, ସେ ପାପରୁ ମୁକ୍ତି ପାଇଁ ପ୍ରତିଜ୍ଞା ଓ ସ୍ୱର୍ଗୀୟ ଶାନ୍ତି ପାଇପାରିଥାନ୍ତେ, ତା ଜୀବନ ସଫଳ ହୋଇଥାନ୍ତା। ବଞ୍ଚିବା ପାଇଁ ବା ମରିବା ପାଇଁ ଈଶ୍ୱରଙ୍କ ଇଚ୍ଛା ଅନୁସାରେ, ପ୍ରିୟସତା, ଏହା ସତ୍ୟ। ଯୀଶୁ ଯେପରି ଏତେ ଗଭୀର ଅନ୍ୟମାନଙ୍କ ସହିତ ଯାଉଥିଲେ, ଆମ୍ଭେ ସେହିପରି ଗଭୀର ପରି ଯାଇପାରିବା। ଆମେ ଜାଣିବାକୁ ପାଉ ତାହା ଯେଉଁମାନଙ୍କୁ ପ୍ରଚାର କରୁଛୁ ସେମାନେ ପାପରେ ପତିତ ଲୋକ, ଯେପରି ଆମ୍ଭେମାନେ ସେହିପରି ସେମାନଙ୍କର ମଧ୍ୟ ସେପରି ଆବଶ୍ୟକତା ଥାଏ। ଆଶୀର୍ବାଦ, ପ୍ରତିଜ୍ଞା ଓ ଜ୍ଞାନ ଦିଅନ୍ତି, ଯାହାକୁ ପରମେଶ୍ୱର ପ୍ରେମ କରନ୍ତି, ଯେ ସେମାନଙ୍କ ସକାଶେ ସତ୍ୟଭୋଗ କଲେ, ଯିଏ ଚାହାନ୍ତି ଉତ୍ତମ ସେମାନଙ୍କଠାରୁ। ପ୍ରିୟ ସଥା, ଦର୍କ ଥିଲେ ଜଣେ କାର୍ଯ୍ୟକାରିଣୀ ଶିକ୍ଷା। ଜୋଫାଠାରେ ଜଣେ ଜାବିଥା ନାମରେ ଶିଷ୍ୟ ଥିଲେ। ତୁମ୍ଭେ କହିପାର ଗୋଟିଏ ସହରର ନାମ ଶିଷ୍ୟର ନାମ ହୋଇପାରେ, ସେଠାରେ କୁହାଯାଏ ତୁମ ଦଳର ନାମ ହୋଇପାରେ ବା ମଣ୍ଡଳୀର ନାମ ହୋଇପାରେ। ଯଦି କିଏ ପରିପୂର୍ଣ୍ଣ ଉତ୍ତମ କାର୍ଯ୍ୟକାରୀ ଓ ଦାନ ଦେବାର, ଯାହାକି ଦୟା ସାହାଯ୍ୟକାରୀ ଗରିବ ଲୋକମାନଙ୍କର, ବିଶ୍ୱାସୀମାନେ ଖ୍ରୀଷ୍ଟିଆନ ମଣ୍ଡଳୀର ସଦସ୍ୟମାନେ ବିଧବା ହୋଇପାରନ୍ତି, ମଣ୍ଡଳୀର ସଦସ୍ୟ ଓ ଯେଉଁମାନେ କି ସଦସ୍ୟ ନୁହନ୍ତି। ଡର୍କା ଏଭଳି ସେବା କାର୍ଯ୍ୟ କରନ୍ତି ପ୍ରତ୍ୟେକଙ୍କର। ତୁମମାନଙ୍କର ଜୋଫା ମଣ୍ଡଳୀର ଭିତରେ ବା ବାହାରେ ହୋଇପାରେ, ତୁମମାନଙ୍କ ମଣ୍ଡଳୀରେ ସୁସମାଚାର ପ୍ରଚାର କାର୍ଯ୍ୟର ସହଯୋଗ ଓ ଶକ୍ତି ଦିଅନ୍ତି। ଯଦି ଆପଣମାନେ ପ୍ରିୟ ଶ୍ରୋତା ପଢ଼ିବେ ପ୍ରେରିତ 2:42-47, ସେଠି ଏହି ବିଷୟରେ ସ୍ପଷ୍ଟ ରୂପେ ଆମେ ପାଉଅଛୁ। ମଣ୍ଡଳୀର ବାହାର ଲୋକମାନେ କହିପାରନ୍ତି, ଦେଖ କିପରି ଏସବୁ ଏଇ ଯେ ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ମଣ୍ଡଳୀ ପ୍ରେମ ଓ ସହାନୁଭୂତି କରି ରଖନ୍ତି ଅନ୍ୟମାନଙ୍କ ପ୍ରତି। ଯଦି ଆପଣଙ୍କର କିଛି ସମୟ ଅଛି ପ୍ରିୟ ଶ୍ରୋତା, ଦୟାକରି ପଢ଼ନ୍ତୁ ଯହନ 13:35, ଯହନ 15:12। ଏଠି ଆମେ ତିନୋଟି ପର୍ବର ଆମକୁ ସମାନ ବାକ୍ୟ ମିଳିଥାଏ, କାହିଁକି ଏହା ମହତ୍ୱପୂର୍ଣ୍ଣ ଆମମାନଙ୍କ ପାଇଁ ମଣ୍ଡଳୀ ଅନୁସାରେ ପରିଚାଳିତ ହେବା ପାଇଁ, କାହିଁକି ଏହା ବହୁତ କଠିନ ମାନିବା ପାଇଁ। ଯେତେ ତୁମ୍ଭେ ନିଷ୍ପତ୍ତି ନେଉଛ ଲୋକମାନଙ୍କର ସେବା କରିବାକୁ ମଣ୍ଡଳୀର ବାହାରେ, ତୁମକୁ ଚିନ୍ତା କରିବାକୁ ପଡ଼ିବ କେଉଁ ପଦ୍ଧତି ଓ ରୀତି ବ୍ୟବହାର କରିବାକୁ ପଡ଼ିବ। ଏମ୍ ଶର୍ମନ୍ ଲେଖିଥିଲେ ତିନୋଟି ପଦ୍ଧତି ମଣ୍ଡଳୀ ବ୍ୟବହାର କରିପାରିବ ସମାଜକୁ ସେବା କରିବାରେ। 1, ସ୍ୱାୟତ୍ତ ପଦ୍ଧତି ମିଳାମିଶା ଓ ଦେଖିର ଆବଶ୍ୟକତା, ସମାଜର ମଣ୍ଡଳୀର ଆଖପାଖ ଅଞ୍ଚଳର ମହିଳା ଜନକ ଏଡ୍ସ ମିନିଷ୍ଟର ବାଛିଥିଲେ ନିଜ ଅଞ୍ଚଳରେ ସମାଜ ସେବା ସକାଶେ। 2, ମାଲି ପଦ୍ଧତିରେ ଅର୍ଥ ପ୍ରଚାରକ ଉତ୍ତୋଳନ କରିପାରେ, ପ୍ରତ୍ୟକ୍ଷ ବନ୍ଧୁ ଯେଉଁମାନେ ବାହାରେ ଅଛନ୍ତି, ମାଲି ସର୍ବଦା ଚିନ୍ତା କରେ ବଗିଚା ତାହାର ଅନ୍ୟ ଗୋଟିଏ ଘର।
ବେଳେ ବେଳେ ଅନେକ ମଣ୍ଡଳୀ ସଦସ୍ୟମାନେ ମିଳିମିଶି ସମାଜର ସେବା କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ୱ ନେବା ଉଚିତ ଅନ୍ୟ ସଂଗଠନଗୁଡ଼ିକରୁ। ଗୋଟିଏ ସହରରେ ଅନେକ ମଣ୍ଡଳୀ ପରିଚାଳିତ ହୁଏ। ସ୍ୱାସ୍ଥ୍ୟକେନ୍ଦ୍ର, ଖାଦ୍ୟ ଯୋଗାଇବା ଏ ପ୍ରକାର କାର୍ଯ୍ୟ ଦ୍ୱାରା ନୂତନ ମଣ୍ଡଳୀ ଆରମ୍ଭ ହୋଇଥାଏ। ତିନି, ମେଷପାଳକ ପଦ୍ଧତି ଦ୍ୱାରା ଗୋଟିଏ ସ୍ଥାନରେ ଲୋକମାନଙ୍କୁ ଜମା କରି ସେମାନଙ୍କ ସେବା କରିବା, ଭୌଗୋଳିକ ପରିମାଣକୁ ଦେଖି ମଣ୍ଡଳୀରେ ପରିବର୍ତ୍ତନ ଆଣିଥାଏ। ତାହା ସମାଜର ପହଞ୍ଚିବାର ଭଲ ନୂତନ କାର୍ଯ୍ୟ। ପ୍ରିୟ ଶ୍ରୋତା, ସହଯୋଗ କର। ତୁମ ମଣ୍ଡଳୀକୁ ସମାଜରେ କିପରି ଏହା ସୁସମାଚାର ପ୍ରଚାର କରାଯିବ, ଏହା ଉନ୍ନତ କରିବା ମଣ୍ଡଳୀ ଯୋଜନାକୁ ଓ କାର୍ଯ୍ୟକର୍ତ୍ତାଗଣ ମିଳିମିଶି କାମ କଲେ ସ୍ୱପ୍ନ ମଧ୍ୟ ପୂରଣ ହେବ। ପ୍ରିୟ ଶ୍ରୋତା, ତୁମ୍ଭେ ନିଜକୁ ଜଣେ ମଣ୍ଡଳୀର ନିର୍ଦ୍ଦେଶକ ବୋଲି ଚିନ୍ତା କର ନାହିଁ, କିନ୍ତୁ କାର୍ଯ୍ୟଗୁଡ଼ିକରେ ସାହାଯ୍ୟ କର। ଏହା ଅତି ସୁନ୍ଦର। ମଣ୍ଡଳୀର ସଦସ୍ୟମାନଙ୍କ ପ୍ରତି କିପରି ଯୋଜନା କାର୍ଯ୍ୟକାରୀ ହେବ ମଣ୍ଡଳୀ ଓ ସମାଜ ଉପରେ ନିର୍ଭର କରେ କାର୍ଯ୍ୟ ସଫଳ ହେବାକୁ। ପ୍ରିୟ ଶ୍ରୋତା, ଚିନ୍ତା କରନ୍ତୁ, ଚିନ୍ତାଧାରା ମଣ୍ଡଳୀର ତିନୋଟି ବିଷୟ ମିଳିଥାଏ। ଏକ, ନୀତି ନିୟମ, ଯାହାକି ବହୁତ ଗୁରୁତ୍ୱପୂର୍ଣ୍ଣ। ଦୁଇ, ଜ୍ଞାନ, ସମାଜରେ ଜ୍ଞାନ, ଯାହାକି ଅତ୍ୟନ୍ତ ଜରୁରୀ। ଅନେକ ମଣ୍ଡଳ। ତିନି, ବାହାର ଲୋକମାନଙ୍କ ଦ୍ୱାରା, ଯାହାକି ମଣ୍ଡଳୀର ସଭ୍ୟମାନଙ୍କ ଠାରୁ ଅନେକ ମଣ୍ଡଳୀର ସଭ୍ୟମାନେ ଜ୍ଞାନ ସଂଗ୍ରହ କରିଥାନ୍ତି, ସଭାଗୁଡ଼ିକ ଆୟୋଜନ କରି ଯେଉଁଠାରେ ଅନେକ ଲୋକ ବା ଅନେକ ମଣ୍ଡଳୀର ସଭ୍ୟମାନଙ୍କୁ ନିମନ୍ତ୍ରଣ ଦିଆଯାଏ, ସେମାନଙ୍କ ଜ୍ଞାନ ବାଣ୍ଟିବାରେ ବାହାରକୁ କିପରି ମଣ୍ଡଳୀକୁ ଉନ୍ନତି କରିବେ। ଯଦି ଆପଣଙ୍କର କିଛି ସମୟ ଅଛି ପ୍ରିୟ ଶ୍ରୋତା, ପଢ଼ନ୍ତୁ ଲୁକ 14:25-35। ଏଠି ସ୍ପଷ୍ଟ ଭାବରେ ଯୀଶୁଖ୍ରୀଷ୍ଟ ତାହାଙ୍କ ଶିଷ୍ୟମାନଙ୍କୁ କହୁଅଛନ୍ତି, ଯେପରି ତୁମେ ଚିନ୍ତା କରୁଛ ଯେଉଁ କାର୍ଯ୍ୟ ପ୍ରଣାଳୀ ତୁମ ସମାଜର ଆବଶ୍ୟକତା ଅଛି ଉତ୍ତମ କାର୍ଯ୍ୟ କରିବାକୁ, ତୁମେ ଭାବୁଥିବ ଏହା ଅଧିକ ସମୟ ଓ କାର୍ଯ୍ୟ ଯୋଜନାର ଆବଶ୍ୟକତା ଅଛି। ଆମ୍ଭେମାନେ ଏହାକୁ ସଂକ୍ଷିପ୍ତରେ ନେବା। ବାଇବଲରୁ ଦୁଇଟି କାହାଣୀ ସତର୍କ କରାଏ। ଚିନ୍ତା କରିବା ଗୁରୁତ୍ୱପୂର୍ଣ୍ଣ ପ୍ରଚାର କାର୍ଯ୍ୟ ମଣ୍ଡଳୀର ଶିଷ୍ୟତ୍ୱ ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେମାନେ ମନେ ପକାଇ ଦେଇଥାନ୍ତି ତାହା କରିବା ଉତ୍ତମ ଭାବେ ଓ ଯୋଜନାଗୁଡ଼ିକ ମହତ୍ୱପୂର୍ଣ୍ଣ ଆମ ପ୍ରଚାର କାର୍ଯ୍ୟ ପାଇଁ। ଏହା ହେଉଛି ଉତ୍ତମଦାତା ହେବା ଲବଣର ସଦୃଶ୍ୟ। ପଢ଼ନ୍ତୁ ଲୁକ 14:35। ଆହା ପରିଚିତ କରାଏ ବିଶ୍ୱାସକୁ। ଏହା ପରିବର୍ତ୍ତେ ଆମେ ସେବା କାର୍ଯ୍ୟ ଶିଷ୍ୟତ୍ୱ ମୂଲ୍ୟହୀନ ଓ ଅର୍ଥହୀନ ଆମମାନଙ୍କର ଆବଶ୍ୟକତା ରହିଛି। ବିଶ୍ୱସ୍ତ ପ୍ରାର୍ଥନା ଈଶ୍ୱରଙ୍କ ନିକଟରେ, ଯଦି ଆମ୍ଭର ତାହା ଅଛି, ଅତ୍ୟନ୍ତ ବିଶ୍ୱସ୍ତ ପ୍ରାର୍ଥନା ସହିତ ପ୍ରଚାର କାର୍ଯ୍ୟ ସମ୍ଭବ। ପ୍ରିୟସୋତା, ଏହା ହେଉଛି ଅତ୍ୟନ୍ତ ଜରୁରୀ କାର୍ଯ୍ୟ। ଏହା ହେଉଛି କାର୍ଯ୍ୟମଣ୍ଡଳୀର ଏକ କର୍ତ୍ତବ୍ୟ। ପ୍ରିୟସୋତା, ଜରୁରୀର ଆବଶ୍ୟକ ଏହା ହେଉଛି। ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ। ଆମେମାନେ ତାହାଙ୍କ ସୁସମାଚାର ଅନ୍ୟମାନଙ୍କୁ କହିବା ଆବଶ୍ୟକ ପଡ଼ୁଛି। ତାହେଲେ ପ୍ରିୟସୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ମଧୁରମୟ ଯୀଶୁଙ୍କ ନାମରେ ଯେପରି ସେହି ଯୀଶୁଖ୍ରୀଷ୍ଟମାନଙ୍କୁ ଶକ୍ତି ଜ୍ଞାନ ପ୍ରଦାନ କରିବେ, ଆଉ ସେହି ଅନୁସାରେ ଆମେ ତାହାଙ୍କ କାର୍ଯ୍ୟ କରିପାରିବା। ଏହି ଆଶାରେ ଚାଲନ୍ତୁ ନିଜକୁ ସମର୍ପଣ କରି ଈଶ୍ୱରଙ୍କ ହସ୍ତରେ ନିଜକୁ ଦେଇ ତାହାଙ୍କ ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ତୁମ୍ଭେ ହି ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ। ବର୍ତ୍ତମାନ ଯେଉଁ ସୁସମାଚାର ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଜଣାଇଲ କି ପ୍ରତ୍ୟେକ ମାନବର କିଛି ନା କିଛି ଆବଶ୍ୟକ ରହିଛି, ସେମାନଙ୍କ ସେବା କରିବା, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ସେହି ଶକ୍ତି ଦରକାର, ସେହି ଜ୍ଞାନ ଦରକାର, ସେହି ଭକ୍ତି ଦରକାର, ଆଉ ସେହି ବୁଦ୍ଧି ଦରକାର। ହେ ପରମପୟ ପରମପ୍ରଭୁ, ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ଆଉ ସେହି ପବିତ୍ରତ୍ୱ ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସେହି ସ୍ଥାନକୁ ନେବା ପାଇଁ, ସେହି ସ୍ଥାନରେ ରହିବା ପାଇଁ ସେହି ସୌନ୍ଦର୍ଯ୍ୟ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ତୁମେ ଗ୍ରହଣ କର।
প্রিয় শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুথিব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।